ആകാശവാണി. ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି. ମୁଖ୍ୟ ସମ୍ବାଦ, ଆଜିଠାରୁ ଆରମ୍ଭ ହେଲା ସଂସଦର ମୌସୁମୀ ଅଧିବେଶନ. ଉଭୟ ଗୃହରେ ଦିବଂଗତ ସଦସ୍ୟଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ. ହଟ୍ଟଗୋଳ ଯୋଗୁଁ ଅପରାହ୍ନ 2 ପର୍ଯ୍ୟନ୍ତ ଲୋକସଭା ମୁଲତବୀ. ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳର ସଦସ୍ୟମାନଙ୍କୁ ଗୃହ କାର୍ଯ୍ୟରେ ସହଯୋଗ କରିବା ପାଇଁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ. ଅହମ୍ମଦାବାଦ ବିମାନ ଦୁର୍ଘଟଣାର ତଦନ୍ତ ସ୍ୱଚ୍ଛ ପ୍ରକ୍ରିୟାରେ କରାଯାଉଥିବା କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ସୂଚନା ଏବଂ TRFକୁ ଆତଙ୍କବାଦୀ ସଂଗଠନ ଭାବେ କରାଯାଇଥିବା ଘୋଷଣାକୁ ଆମେରିକାର ଦୃଢ଼ ସମର୍ଥନ. ଆଜି ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି. ପ୍ରଥମ ଦିନରେ ଲୋକସଭାକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି. ଅପରେସନ ସିନ୍ଦୁର ଏବଂ ଅନ୍ୟ କେତେକ ଘଟଣା ନେଇ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ହୋହାଲ୍ଲା କରାଯିବା ଫଳରେ ବାଚସ୍ପତି ପ୍ରଥମେ ଦିନ 12 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ. ପ୍ରଥମ ମୁଲତବୀ ପରେ କଂଗ୍ରେସ, ସମାଜବାଦୀ ପାର୍ଟି, DMK ଏବଂ ଅନ୍ୟ ବିରୋଧୀ ଦଳଗୁଡ଼ିକ ଗୃହର ମଧ୍ୟଭାଗକୁ ଆସି ସ୍ଲୋଗାନ ଦେଇଥିଲେ. ଗୃହରେ ଅଧ୍ୟକ୍ଷତା କରୁଥିବା ଅଧିକାରୀ ବିରୋଧୀ ଦଳ ସଦସ୍ୟମାନଙ୍କୁ ସେମାନଙ୍କ ଆସନକୁ ଫେରିଯିବା ଲାଗି କହିଥିଲେ ମଧ୍ୟ ସେମାନେ ସ୍ଲୋଗାନ ଦେବା ଜାରି ରଖିଥିଲେ. ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଛନ୍ତି, ଆଲୋଚନାରେ ବିଭିନ୍ନ ପ୍ରସଙ୍ଗ ନେଇ ଆଜି ଅପରାହ୍ନ 2:30 କାର୍ଯ୍ୟ ପରାମର୍ଶଦାତା କମିଟିର ବୈଠକ ମସିବ. ସେ କହିଛନ୍ତି, ସରକାର ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା କରିବା ଲାଗି ପ୍ରସ୍ତୁତ ଅଛନ୍ତି, କିନ୍ତୁ ବିରୋଧୀ ସାଂସଦମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିବା ଶୋଭନୀୟ ନୁହେଁ. ପ୍ରତିରକ୍ଷା ମନ୍ତ୍ରୀ ତଥା ଲୋକସଭାର ଉପନେତା ରାଜନାଥ ସିଂହ କହିଛନ୍ତି, ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଯେକୌଣସି ପ୍ରସଙ୍ଗ ଉତ୍ଥାପନ କରାଯିବ ତାହା ଉପରେ ଆଲୋଚନା ଲାଗି ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି. ତେବେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ହଟ୍ଟଗୋଳ ଜାରି ରହିବା ଫଳରେ ଲୋକସଭାକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି. ଆଜି ପୂର୍ବାହ୍ନ 11 ବେଳେ ଲୋକସଭାର କାର୍ଯ୍ୟ ଆରମ୍ଭ ହେବା ମାତ୍ରେ 8 ପୂର୍ବତନ ସଦସ୍ୟଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା. ପହଲଗାମ ଆତଙ୍କବାଦୀ ଆକ୍ରମଣ ଓ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ମୃତକଙ୍କ ପ୍ରତି ମଧ୍ୟ ଗୃହରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା. ବିଭିନ୍ନ ରାଜ୍ୟରେ ପ୍ରାକୃତିକ ଦୁର୍ବିପାକ ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ଗୃହରେ ଦୁଃଖ ପ୍ରକାଶ କରାଯାଇଥିଲା. ଅନ୍ୟପକ୍ଷରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଇସ୍ରୋ ଏବଂ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲାଙ୍କୁ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରକୁ ଯାତ୍ରା ନେଇ ଶୁଭେଚ୍ଛା ଜଣାଇଥିଲେ. ଗୃହରେ ଏ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବ ବୋଲି ଶ୍ରୀ ବିର୍ଲା କହିଛନ୍ତି.
संवाद होना चाहिए. आप तख्तियां लेके नारेबाजी के लिए यहां पर नहीं आए. सदन नियमों प्रक्रियाओं से चलता है. नियम प्रक्रिया में उठाए गए हर मुद्दों के पर चर्चा होगी. आप प्रश्नकाल नहीं चलने देना चाहते. आप सदन नहीं करना चाहते.
मैं भारतीय अंतरिक्ष अनुसंधान संगठन को भारतीय अंतरिक्ष यात्री श्री शुभांशु शुक्ला के ଅନ୍ତରାଷ୍ଟ୍ରୀୟ ସ୍ପେସ୍ ଷ୍ଟେସନ୍ କେ ପହଲେ ସଫଲ ମିଶନ କେ ଲିଏ ସଦନ କି ଓର ସେ ହାର୍ଦ୍ଦିକ ଶୁଭକାମନା ଦେତା ହୁଁ.
ସଂସଦର ଚଳିତ ମୌସୁମୀ ଅଧିବେଶନ ପୂର୍ବରୁ ବାଚସ୍ପତି ଓମ୍ ବିର୍ଲା କହିଛନ୍ତି, ଲୋକମାନଙ୍କର ଆକାଂକ୍ଷା ପୂରଣ କରିବା ଓ ଜାତୀୟ ସ୍ୱାର୍ଥ ରକ୍ଷା କରିବା ଦିଗରେ ସଦସ୍ୟମାନଙ୍କର ସାମୂହିକ ଭୂମିକା ଗୁରୁତ୍ୱପୂର୍ଣ୍ଣ. ସାମାଜିକ ଗଣମାଧ୍ୟମରେ ଶ୍ରୀ ବିର୍ଲା ସମସ୍ତ ରାଜନୈତିକ ଦଳର ନେତାମାନଙ୍କଠାରୁ ଚଳିତ ଅଧିବେଶନକୁ ସୁରୁଖୁରୁରେ ସଞ୍ଚାଳିତ କରିବା ପାଇଁ ସହଯୋଗ କାମନା କରିଛନ୍ତି. ଦେଶର ଆର୍ଥିକ ପ୍ରଗତି, ସାମାଜିକ ନ୍ୟାୟ ଓ ସମାବେଶୀ ବିକାଶ ପାଇଁ ନିର୍ଣ୍ଣାୟକ ପଦକ୍ଷେପ ନେବା ସକାଶେ ଚଳିତ ଅଧିବେଶନ କାଳରେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଆଧାର କରି ସଦସ୍ୟମାନେ ଆଲୋଚନା କରିବେ ବୋଲି ସେ ଆଶା କରିଛନ୍ତି. ସଂସଦର ମୌସୁମୀ ଅଧିବେଶନର ଆଜି ପ୍ରଥମ ଦିବସରେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼, 2 ନବନିର୍ବାଚିତ ଓ 3 ମନୋନୀତ ସଦସ୍ୟଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି. ଆସାମ ଗଣପରିଷଦର ବୀରେନ୍ଦ୍ର ପ୍ରସାଦ ବୈଶ୍ୟ ଏବଂ ଆସାମ ବିଜେପିର କନ୍ନଡ଼ ପୁରୁକାୟସ୍ଥ ରାଜ୍ୟସଭାର ସଦସ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି. ଅନ୍ୟପକ୍ଷରେ ଡକ୍ଟର ମୀନାକ୍ଷୀ ଜେନ, ସି ସଦାନନ୍ଦନ ମାଷ୍ଟର ଏବଂ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ମନୋନୀତ ସଦସ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି. ଅଧିବେଶନର ପ୍ରଥମାର୍ଦ୍ଧରେ ରାଜ୍ୟସଭାର 7 ଦିବଂଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦର ଚଳିତ ମୌସୁମୀ ଅଧିବେଶନ ସଦସ୍ୟମାନଙ୍କର ମୂଲ୍ୟବାନ ଆଲୋଚନା ଦ୍ୱାରା ଫଳପ୍ରଦ ହେବା ସହ ଦେଶର ଗଣତନ୍ତ୍ରକୁ ସୁଦୃଢ଼ କରିବ ବୋଲି ଆଶାବ୍ୟକ୍ତ କରିଛନ୍ତି. ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ଗଣମାଧ୍ୟମକୁ ଶ୍ରୀ ମୋଦି କହିଛନ୍ତି, ଏହି ଅଧିବେଶନ କାଳ ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ଦେଶର ସାମଗ୍ରିକ ସଫଳତାର ଉତ୍ସବ ମନାଇବାର ସମୟ। ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜନୈତିକ ଦଳର ସଦସ୍ୟମାନଙ୍କୁ ଗୃହ କାର୍ଯ୍ୟରେ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି।
मैं इस वास्तविकता को स्वीकार करता हूँ कि दल हित में मत भले न मिले लेकिन देश हित में मन जरूर मिले, इसी एक भावना के साथ इस मानसून सत्र से देश के विकास यात्रा को बल देने वाले, देश की प्रगति को बल देने वाले, देश के नागरिकों को सामर्थ्य देने वाले अनेक विधेयक प्रस्तावित हैं। सदन विस्तृत चर्चा करके उसको भी पारित करेगा। मेरी सभी माननीय सांसदों से उत्तम डिबेट चलाने के लिए शुभकामनाएं हैं।
प्रधानमंत्री कहते सारा विश्व भारत प्रतिरक्षा शक्ति को देखी। ଅପରେସନ୍ ସିନ୍ଦୁର ସମୟରେ ସନ୍ତାସବାଦୀଙ୍କ ଆଡ୍ଡାସ୍ଥଳକୁ ଧ୍ୱଂସ କରି ଭାରତୀୟ ସେନାବାହିନୀ ଶତପ୍ରତିଶତ ସଫଳତା ହାସଲ କରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଅଭିଯାନ ପାଇଁ ସେନାବାହିନୀକୁ ମାତ୍ର 22 ମିନିଟ୍ ସମୟ ଲାଗିଥିଲା। ସନ୍ତାସବାଦୀମାନେ ଯେଉଁଭଳି ଭାବେ ପହଲଗାମରେ ନରସଂହାର କରିଥିଲେ ତାହା ସାରା ବିଶ୍ୱକୁ ଚକିତ କରିବା ସହ ସନ୍ତାସବାଦୀଙ୍କ ଶିବିରକୁ ଧ୍ୱଂସ କରିବା ପାଇଁ ସହମତି ସୃଷ୍ଟି କରିଥିଲା। ଦଳୀୟ ବିଚାରଧାରାର ଊର୍ଦ୍ଧ୍ୱକୁ ଯାଇ ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ ଦେଶର ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ବିଶ୍ୱରେ ପାକିସ୍ତାନର ଭୂମିକାକୁ ଲୋକଲୋଚନକୁ ଆଣିଥିଲେ।
पहलगाम की क्रूर हत्या, अत्याचार, नरसंहार पूरी दुनिया चौंक उठी थी। आतंकवादी और आतंकवादी के आके दुनिया का ध्यान उनकी तरफ केंद्रित हुआ था। और उस समय दल हित छोड़ करके देश हित में हमारे ज्यादातर दलों के प्रतिनिधि, ज्यादातर राज्यों के प्रतिनिधि विश्व भ्रमण किया, दुनिया के अनेक देशों में गए और एक स्वर से दुनिया के सामने आतंकवादियों का आका पाकिस्तान को बेनकाब करने का एक बहुत सफल अभियान चलाया।
केन्द्र बेसामरिक विमान चलाचल मंत्री के राममोहन नायडू कहते, विमान दुर्घटना तदंतकारी संस्था पक्षर् अहमदाबाद एयर इंडिया विमान दुर्घटनार तदंत स्वच्छ प्रक्रिया से कहते आंतर्जातिक मानक अनुजाई विशेषज्ञ मानक नहीं तदंत कार्य जारी रही। आज राज्यसभा प्रश्नकाल समय केतेक अतिरिक्त प्रश्नर उत्तर में मंत्री श्री नायडू कहते तदंतर प्रारंभिक पर्याय शेष हो प्राथमिक रिपोर्ट दाखल कर ଦି ରେଜିଷ୍ଟାନ୍ସ ଫ୍ରଣ୍ଟ ଟିଆର୍ଏଫ୍କୁ ଏକ ବିଦେଶୀ ଆତଙ୍କବାଦୀ ସଂଗଠନ ଭାବେ କରାଯାଇଥିବା ଘୋଷଣାକୁ ଆମେରିକାର ବୈଦେଶିକ ବିଭାଗ ଗୃହ କମିଟି ଦୃଢ଼ ସମର୍ଥନ କରିଛି। କମିଟି ପକ୍ଷରୁ କୁହାଯାଇଛି, ସମ୍ପୃକ୍ତ ସଂଗଠନର ଭୟଙ୍କର କାର୍ଯ୍ୟକଳାପ ସମଗ୍ର ବିଶ୍ୱକୁ ଜଣାଅଛି ଏବଂ ଏ କ୍ଷେତ୍ରରେ କୌଣସି ଦୟାଭାବ ପୋଷଣ କରାଯିବ ନାହିଁ। ପାକିସ୍ତାନ ସମର୍ଥିତ ଲସ୍କର ଏ ତୟବାର ଏକ ଛାୟା ସଂଗଠନ ଭାବେ ଟିଆର୍ଏଫ୍ କାର୍ଯ୍ୟ କରୁଥିବା ଆମେରିକାର ଗୃହ ବିଭାଗ ସ୍ୱଷ୍ଟ କରିଛି। ଗତ ଏପ୍ରିଲ ମାସ 22 ତାରିଖରେ ପହଲଗାମ ଆକ୍ରମଣ ପାଇଁ ଏହି ଆତଙ୍କବାଦୀ ସଂଗଠନକୁ ଦାୟୀ କରାଯାଇଛି ଏବଂ ବିଶ୍ୱ ପାଇଁ ଟିଆର୍ଏଫ୍କୁ ସତର୍କ ରହିବା ଲାଗି କୁହାଯାଇଛି। ଜାମ୍ମୁ କାଶ୍ମୀରର ରିଆସି ଜିଲ୍ଲାକୁ ଯାଇଥିବା ବୈଷ୍ଣୋଦେବୀର ପୁରୁଣା ରାସ୍ତାରେ ଭୂସ୍କଳନ ଯୋଗୁଁ ଜଣେ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ଘଟିଛି, ଅନ୍ୟ 9 ଜଣ ଏଥିରେ ଆହତ ହୋଇଛନ୍ତି। ପ୍ରବଳ ବର୍ଷା ଯୋଗୁଁ ଗୁଲସନ୍ କା ଲଙ୍ଗର ସ୍ଥାନରେ ଭୂସ୍କଳନ ଘଟିବା ଯୋଗୁଁ ଏକ କାର୍ଯ୍ୟାଳୟ ଭୁଶୁଡ଼ି ପଡ଼ିଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିବାବେଳେ ସାମୟିକ ଭାବେ ବୈଷ୍ଣୋଦେବୀ ଯାତ୍ରାକୁ ସ୍ଥଗିତ ରଖାଯାଇଛି। ମସ୍କୋର ମୁଖ୍ୟ ବିମାନ ବନ୍ଦରଗୁଡ଼ିକ ଉପରେ ୟୁକ୍ରେନ୍ ପକ୍ଷରୁ ଅନେକଗୁଡ଼ିଏ ଡ୍ରୋନ୍ ଆକ୍ରମଣ ପରିପ୍ରେକ୍ଷୀରେ 140ରୁ ଅଧିକ ବିମାନ ଉଡ଼ାଣକୁ ରଦ୍ଦ କରାଯାଇଛି। ରୁଷ ଗଣମାଧ୍ୟମ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରୁଷର 4ଟି ମୁଖ୍ୟ ବିମାନ ବନ୍ଦର ଉପରେ ୟୁକ୍ରେନ୍ର ଆକ୍ରମଣ ଫଳରେ ହଜାର ହଜାର ବିମାନ ଯାତ୍ରୀ ଅଟକି ରହିଛନ୍ତି। ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଅନୁଯାୟୀ 170ଟି ଡ୍ରୋନ୍କୁ ଅକାମୀ କରି ଦିଆଯାଇଛି। ବିମାନ ଉଡ଼ାଣ ରଦ୍ଦ ହେବା ଫଳରେ ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ପଠାଇବା ଲାଗି ରୁଷ ସରକାର ଅଧିକ ଟ୍ରେନ୍ ବ୍ୟବସ୍ଥା କରିଥିବା କୁହାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ, ଆଜିଠାରୁ ଆରମ୍ଭ ହେଲା ସଂସଦର ମୌସୁମୀ ଅଧିବେଶନ। ଉଭୟ ଗୃହରେ ଦିବଂଗତ ସଦସ୍ୟଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ। ହଟ୍ଟଗୋଳ ଯୋଗୁଁ ଅପରାହ୍ନ 2 ପର୍ଯ୍ୟନ୍ତ ଲୋକସଭା ମୁଲତବୀ। ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳର ସଦସ୍ୟମାନଙ୍କୁ ଗୃହ କାର୍ଯ୍ୟରେ ସହଯୋଗ କରିବା ପାଇଁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ। ଅହମ୍ମଦାବାଦ ବିମାନ ଦୁର୍ଘଟଣାର ତଦନ୍ତ ସ୍ୱଚ୍ଛ ପ୍ରକ୍ରିୟାରେ କରାଯାଉଥିବା କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ସୂଚନା ଏବଂ ଟିଆର୍ଏଫ୍କୁ ଆତଙ୍କବାଦୀ ସଂଗଠନ ଭାବେ କରାଯାଇଥିବା ଘୋଷଣାକୁ ଆମେରିକାର ଦୃଢ଼ ସମର୍ଥନ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।